ଯୋଶୁଅ ତିନି ପର୍ବ। ଅନନ୍ତର ଯୋଶୁଅ ଅତି ପ୍ରଭାତରେ ଉଠିଲେ, ପୁଣି ସେ ଇସ୍ରାଏଲ ସମସ୍ତ ସନ୍ତାନ ସିଟିମ୍ରୁ ଯାତ୍ରା କରି ଜର୍ଦ୍ଦନରେ ଉପସ୍ଥିତ ହେଲେ। ମାତ୍ର ସେମାନେ ପାର ହେବା ପୂର୍ବେ ସେଠାରେ ବସା କଲେ, ତ ତିନିଦିନ ଉତ୍ତାରେ ଅଧ୍ୟକ୍ଷମାନେ ଛାଉଣୀ ମଧ୍ୟ ଦେଇ ଗଲେ। ପୁଣି ସେମାନେ ଲୋକମାନଙ୍କୁ ଆଜ୍ଞା ଦେଇ କହିଲେ, ଯେତେବେଳେ ତୁମେମାନେ ସଦାପ୍ରଭୁ ତୁମମାନଙ୍କ ପରମେଶ୍ୱର ନିୟମ ସିନ୍ଦୁକ ଓ ତହିଁର ବାହକ ଲେବୀୟ ଯାଜକମାନଙ୍କୁ ଦେଖିବ, ସେତେବେଳେ ତୁମେମାନେ ଆପଣା ଆପଣା ସ୍ଥାନରୁ ଉଠି ତହିଁର ପଛେ ପଛେ ଗମନ କରିବ। ତଥାପି ପରିମାଣ ଅନୁସାରେ ତୁମ୍ଭମାନଙ୍କର ଓ ତାହାଙ୍କ ମଧ୍ୟରେ ପ୍ରାୟ 2000 ହାତ ଅନ୍ତର ରହିବ। ତୁମେମାନେ ଆପଣମାନଙ୍କର ଗମନର ପଥ ଜାଣିବା ନିମନ୍ତେ ତାହା ନିକଟକୁ ଆସିବ ନାହିଁ, କାରଣ ଏଥିପୂର୍ବେ ତୁମେମାନେ ଏହି ପଥ ପାର ହୋଇ ଯାଇନାହଁ। ଏ ଉତ୍ତାରେ ଯୋଶୁଅ ଲୋକମାନଙ୍କୁ କହିଲେ, ତୁମେମାନେ ଆପଣା ଆପଣାକୁ ପବିତ୍ର କର, କାରଣ କାଲି ସଦାପ୍ରଭୁ ତୁମମାନଙ୍କ ମଧ୍ୟରେ ଆଶ୍ଚର୍ଯ୍ୟକ୍ରିୟା କରିବେ। ପୁଣି ଯୋଶୁଅ ଯାଜକମାନଙ୍କୁ କହିଲେ, ନିୟମ ସିନ୍ଦୁକ ଘେନି ଲୋକମାନଙ୍କ ଆଗେ ଆଗେ ଗମନ କର। ତହିଁରେ ସେମାନେ ନିୟମ ସିନ୍ଦୁକ ଘେନି ଲୋକମାନଙ୍କ ଆଗେ ଆଗେ ଗମନ କଲେ। ଏଥିରେ ସଦାପ୍ରଭୁ ଯୋଶୁଅଙ୍କୁ କହିଲେ, ଆମ୍ଭେ ଆଜି ଦିନ ସମୁଦାୟ ଇସ୍ରାଏଲଙ୍କ ସାକ୍ଷାତରେ ତୁମ୍ଭକୁ ସମ୍ରାଟ କରିବାକୁ ଆରମ୍ଭ କରିବା। ତହିଁରେ ଆମ୍ଭେ ଯେପରି ମୂଷା ସଙ୍ଗରେ ଥିଲୁ ସେହିପରି ତୁମ ସଙ୍ଗରେ ହେବା, ଏହା ସେମାନେ ଜ୍ଞାତ ହେବେ। ଏ ନିମନ୍ତେ ତୁମେ ନିୟମ ସିନ୍ଦୁକ ବାହକ ଯାଜକମାନଙ୍କୁ ଆଜ୍ଞା ଦେଇ କୁହ, ତୁମେମାନେ ଜର୍ଦ୍ଦନ ଜଳଧାରରେ ଉପସ୍ଥିତ ହେଲେ ସେଠାରେ ଜର୍ଦ୍ଦନ ତୀରରେ ଠିଆ ହୋଇ ରହିବ। ତହିଁରେ ଯୋଶୁଅ ଇସ୍ରାଏଲ ସନ୍ତାନଗଣକୁ କହିଲେ, ତୁମେମାନେ ଏ ସ୍ଥାନକୁ ଆସି ସଦାପ୍ରଭୁ ତୁମମାନଙ୍କ ପରମେଶ୍ୱରଙ୍କ ବାକ୍ୟ ଶୁଣ। ଯୋଶୁଅ ଆହୁରି କହିଲେ, ଜୀବତ୍ ପରମେଶ୍ୱର ଯେ ତୁମମାନଙ୍କ ମଧ୍ୟରେ ଅଛନ୍ତି, ପୁଣି କିଣାନୀୟ ଓ ହିତ୍ୟ ଓ ହିଦ୍ୟ ଓ ପିରିସିୟ ଓ ଗ୍ରୀଷାସିୟ ଓ ଇମରୀୟ ଓ ଜିବୁସିୟ ଲୋକମାନଙ୍କୁ ତୁମମାନଙ୍କ ସମ୍ମୁଖରୁ ନିତ୍ୟାନ୍ତ ତଡ଼ିଦେବେ, ତାହା ତୁମେମାନେ ଏହାଦ୍ୱାରା ଜାଣିପାରିବ। ଦେଖ, ସମଗ୍ର ଜଗତର ପ୍ରଭୁଙ୍କର ନିୟମ ସିନ୍ଦୁକ ତୁମମାନଙ୍କ ସମ୍ମୁଖରେ ଜର୍ଦ୍ଦନକୁ ଯାଉଅଛି। ଏ ନିମନ୍ତେ ତୁମେମାନେ ଇସ୍ରାଏଲ ଏକ ବଂଶରୁ ଏକ ଏକ ଜଣ, ଏ ରୂପେ 12 ବଂଶରୁ 12 ଜଣ ଗ୍ରହଣ କର। ସମଗ୍ର ଜଗତର ପ୍ରଭୁ ସଦାପ୍ରଭୁଙ୍କର ସିନ୍ଦୁକ ବାହକ ଯାଜକମାନଙ୍କର ପଦତଳ ଜର୍ଦ୍ଦନ ଜଳରେ ପ୍ରବିଷ୍ଟ ହେବା ମାତ୍ରେ ସେ ଜର୍ଦ୍ଦନର ଜଳ ଅର୍ଥାତ୍ ଉର୍ଦ୍ଧ୍ୱସ୍ଥାନରୁ ଯେଉଁ ଜଳ ବହି ଆସୁଛି ତାହା କଟା ହେବ ଓ ତାହା ଏକ ରାଶି ହୋଇ ସ୍ଥଗିତ ହେବ। ସେତେବେଳେ ଲୋକମାନେ ଜର୍ଦ୍ଦନ ପାର ହେବା ନିମନ୍ତେ ଆପଣା ଆପଣା ତମ୍ବୁରୁ ଯାତ୍ରା କରନ୍ତେ, ଯାଜକମାନେ ନିୟମ ସିନ୍ଦୁକ ବହି ଲୋକମାନଙ୍କ ସମ୍ମୁଖସ୍ଥ ହେଲେ। ଆଉ ଯଦ୍ୟପି ଶସ୍ୟଛେଦନର ସମସ୍ତ କାଳ ଜର୍ଦ୍ଦନର ସବୁତୀର ଉପରକୁ ବଢ଼ିଉଠେ, ତଥାପି ସିନ୍ଦୁକ ବାହକମାନେ ଯେତେବେଳେ ଜର୍ଦ୍ଦନ ସମୀପରେ ଉପସ୍ଥିତ ହେଲେ ସେତେବେଳେ ଜଳଧାରାରେ ସିନ୍ଦୁକ ବାହକ ଯାଜକମାନଙ୍କ ପାଦ ଜଳରେ ଡୁବିବା ମାତ୍ର ଉର୍ଦ୍ଧ୍ୱରୁ ଆଗତ ସମସ୍ତ ଜଳ ସ୍ଥଗିତ ହୋଇ ସର୍ତ୍ତନ ନିକଟବର୍ତ୍ତୀ ଆଦମ ନଗରଠାରୁ ଅତି ଦୂରରେ ଏକ ରାଶି ହୋଇଉଠିଲା। ପୁଣି ପଦାଭୂମିର ସମୁଦ୍ର ଅର୍ଥାତ୍ ଲବଣ ସମୁଦ୍ରଗାମୀ ଜଳ ସମ୍ପୂର୍ଣ୍ଣ ରୂପେ କଟା ହେଲା। ତହିଁରେ ଲୋକମାନେ ଜିରୁହ ସମ୍ମୁଖରେ ପାର ହୋଇଗଲେ। ଆଉ ସଦାପ୍ରଭୁଙ୍କ ନିୟମ ସିନ୍ଦୁକ ବାହକ ଯାଜକମାନେ ଜର୍ଦ୍ଦନ ମଧ୍ୟରେ ଶୁଷ୍କ ଭୂମିରେ ସ୍ଥିର ରୂପେ ସ୍ଥଗିତ ରହିଲେ। ତହିଁରେ ସମୁଦ୍ରାୟ ଇସ୍ରାଏଲ ଗୋଷ୍ଠୀ ନିଶେଷ ରୂପେ ଜର୍ଦ୍ଦନ ପାର ହେବା ଯାଏ ସମସ୍ତେ ଶୁଷ୍କ ଭୂମି ଦେଇ ପାର ହୋଇଗଲେ।